ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଉଦ୍ୟମ ପୋର୍ଟାଲରେ 7 କୋଟିରୁ ଉର୍ଦ୍ଧ୍ୱ ଉଦ୍ୟୋଗ ପଞ୍ଜୀକୃତ ହେବା ସହ 31 କୋଟି ଲୋକଙ୍କୁ ମିଳିଛି ନିଯୁକ୍ତି। ରାଜ୍ୟସଭାରେ କହିଲେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଂଝୀ, ସରକାର ଚାଷୀମାନଙ୍କ ପାଇଁ ଇନପୁଟ୍ ସହାୟତା ବୃଦ୍ଧି ପରେ 19 ଲକ୍ଷ ପରିବାର ଲାଭାନ୍ୱିତ ହୋଇଥିବା ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲା ବିବାଦୀୟ ପରିସ୍ଥିତି ମାମଲାରେ ଗ୍ରାମବାସୀଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା, ଏବଂ ପୁରୀ ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ଅବସରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଜିତନ ରାମ ମାଂଝୀ କହିଛନ୍ତି, ଅଦ୍ୟାବଧି ଉଦ୍ୟମ ପୋର୍ଟାଲରେ 7 କୋଟିରୁ ଉର୍ଦ୍ଧ୍ୱ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପଞ୍ଜୀକୃତ ହୋଇଛି, ଯାହା ଦେଶରେ 31 କୋଟି ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିପାରିଛି। ରାଜ୍ୟସଭାରେ ଆଜି ପ୍ରଶ୍ନକାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଶ୍ରୀ ମାଂଝୀ କହିଛନ୍ତି, 2020 ମସିହାରେ ଲୋକମାନଙ୍କ ପାଇଁ ଉଦ୍ୟୋଗ ପ୍ରତିଷ୍ଠାରେ ସହାୟକ ହେବା ପାଇଁ ଉଦ୍ୟମ ପୋର୍ଟାଲର ଶୁଭାରମ୍ଭ ହୋଇଥିଲା। ଗୃହକୁ ସୂଚନା ଦେଇ ଶ୍ରୀ ମାଂଝୀ କହିଛନ୍ତି, ପୋର୍ଟାଲ ମାଧ୍ୟମରେ 10 ଲକ୍ଷ ଲୋକଙ୍କୁ ଅନୁଦାନ ଯୋଗାଇ ଦିଆଯାଇଛି ଏବଂ 1 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ କ୍ଷୁଦ୍ର ଉଦ୍ୟୋଗ ସ୍ଥାପନା ପାଇଁ ଋଣ ପ୍ରଦାନ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ସରକାର ଦେଶର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। 12 ଲକ୍ଷ କାରିଗର ବିଶ୍ୱକର୍ମା ଯୋଜନାରେ ଉପକୃତ ହୋଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। 2028 ମସିହା ଶେଷ ସୁଦ୍ଧା ପ୍ରାୟ 30 ଲକ୍ଷ କାରିଗରଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଗୃହକୁ ଶ୍ରୀ ମାଂଝୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ସମୃଦ୍ଧ କୃଷକ ଯୋଜନାରେ ଧାନ ପାଇଁ ଇନପୁଟ୍ ସହାୟତା ବୃଦ୍ଧି ପରେ ଏଥିରେ 19 ଲକ୍ଷରୁ ଅଧିକ କୃଷକ ପରିବାର ସିଧାସଳଖ ଲାଭାନ୍ୱିତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଲ୍ଲେଖ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ଚାଷୀମାନେ 800 ଟଙ୍କା ଇନପୁଟ୍ ସହାୟତା ମିଶାଇ ବର୍ତ୍ତମାନ ଧାନ କ୍ୱିଣ୍ଟାଲ ପିଛା ମୋଟ 3100 ଟଙ୍କା ପାଉଛନ୍ତି। ଏହା ବ୍ୟତୀତ ଧାନ ସଂଗ୍ରହ ହେବାର 48 ଘଣ୍ଟା ମଧ୍ୟରେ ପ୍ରତ୍ୟକ୍ଷ ହସ୍ତାନ୍ତର ସୁବିଧା ମାଧ୍ୟମରେ ଚାଷୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଉଛି। ବିହନଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ସରକାର ଚାଷୀଙ୍କୁ ସହାୟତା ଯୋଗାଇ ଦେଉଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ ଓ ହୋମିଓପାଥି କଲେଜର ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ମିଳୁଥିବା ବୃତ୍ତି ଭତ୍ତା ବା ଷ୍ଟାଇପେଣ୍ଡକୁ ବୃଦ୍ଧି କରିଛନ୍ତି। ଏହାଦ୍ୱାରା 120 ଜଣ ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ନୂତନ ଷ୍ଟାଇପେଣ୍ଡ ବ୍ୟବସ୍ଥା ଆସନ୍ତା ମାସ 1 ଲାଗୁ ହେବ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପିଜି ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡରେ 55% ବୃଦ୍ଧି କରାଯିବା ପରେ ବର୍ତ୍ତମାନ ଏହା 31,000ରୁ 48,000 ଟଙ୍କାକୁ ବୃଦ୍ଧି ପାଇଛି। ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ 62% ବୃଦ୍ଧି ହେବା ପରେ 32,000 ଟଙ୍କାରୁ 52,000 ଟଙ୍କା ହୋଇଛି। ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ 67% ବୃଦ୍ଧି ହୋଇ ଏହା 33,000ରୁ 55,000 ଟଙ୍କା ହୋଇଛି। ସେହିଭଳି ହାଉସ୍ ସର୍ଜନମାନଙ୍କ ଷ୍ଟାଇପେଣ୍ଡ 17,000ରୁ 30,000 ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ଭୁବନେଶ୍ୱରରେ ଗ୍ଲୋବାଲ୍ ଭିସା ଆପ୍ଲିକେସନ୍ ସେଣ୍ଟର ବା ବୈଶ୍ୱିକ ଭିସା ଆବେଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅନୁମୋଦନ ଦେଇଛନ୍ତି। ଏହି ପ୍ରସ୍ତାବିତ ଭିସା କେନ୍ଦ୍ର ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ କୋଠାରେ କାର୍ଯ୍ୟକ୍ଷମ ହେବ। ସୂଚନା ଅନୁସାରେ ପୂର୍ବରୁ ଆନ୍ତର୍ଜାତିକ ଭିସା ପାଇବା ପାଇଁ ରାଜ୍ୟବାସୀଙ୍କୁ କୋଲକାତା, ଦିଲ୍ଲୀ, ହାଇଦ୍ରାବାଦ ଭଳି ଅନ୍ୟ ସହରକୁ ଯିବାକୁ ପଡ଼ୁଥିଲା। ଭୁବନେଶ୍ୱରରେ ଭିସା କେନ୍ଦ୍ର ପ୍ରତିଷ୍ଠା ପାଇଁ ବହୁଦିନରୁ ଦାବି ହୋଇଆସୁଥିଲା। ଏହିସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଔଷଧ ଏବଂ ଚିକିତ୍ସା ଉପକରଣ ନିର୍ମାତା, ଷ୍ଟାର୍ଟଅପ୍, ଉଦ୍ଭାବକ ଏବଂ ଅଂଶୀଦାରମାନଙ୍କୁ ନେଇ ଆସନ୍ତାକାଲି ଭୁବନେଶ୍ୱରରେ ଓଡ଼ିଶା ଫାର୍ମା ସମ୍ମିଳନୀ 2025 ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ସମ୍ମିଳନୀରେ ଓଡ଼ିଶା ଔଷଧ ଏବଂ ଚିକିତ୍ସା ଉପକରଣ ନୀତି 2025 ଉନ୍ମୋଚନ ହେବାର କାର୍ଯ୍ୟସୂଚୀ ରହିଛି। ଫାର୍ମା କ୍ଷେତ୍ରରେ ନିବେଶ ବୃଦ୍ଧି, ବ୍ୟବସାୟ କରିବାର ସହଜତା ଏବଂ ଜୀବବିଜ୍ଞାନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନେଇ ସମ୍ମିଳନୀରେ ଆଲୋଚନା ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ମାଲକାନଗିରି ଜିଲ୍ଲାର ରାଖାଲଗୁଡ଼ା ଓ MV26 ଗ୍ରାମରେ ବିବାଦ ନେଇ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଯେକୌଣସି ପ୍ରକାର ଆଇନ ଶୃଙ୍ଖଳା ସମ୍ପର୍କିତ ବିଷୟକୁ ସିଧାସଳଖ ପୁଲିସ ପ୍ରଶାସନକୁ ଅବଗତ କରାଇବା ପାଇଁ ଆରକ୍ଷୀ ଅଧୀକ୍ଷକ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର କିମ୍ବା ଗୁଜବ ପ୍ରଚାରକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପାଟିଲ ଚେତାବନୀ ଦେଇଛନ୍ତି। ଜିଲ୍ଲାପାଳ ଗ୍ରାମବାସୀଙ୍କର ମୌଳିକ ସମସ୍ୟାଗୁଡ଼ିକୁ ଶୁଣିବା ସହ ଆଦିବାସୀଙ୍କ ଘର ଡିହପଟ ଭତ୍ତାଟା ଶୀଘ୍ର ପ୍ରଦାନ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ଗତ ସୋମବାର ସନ୍ଧ୍ୟାରୁ ଜାରି ହୋଇଥିବା ଇଣ୍ଟରନେଟ୍ କଟକଣା ଆଜି ମଧ୍ୟାହ୍ନରେ ସ୍ୱାଭାବିକ ହୋଇଛି। ଇତିମଧ୍ୟରେ ପୁଲିସ୍ ଏହି ମାମଲାରେ 18 ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ବିବାଦୀୟ ଅଞ୍ଚଳରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀ ସମସ୍ୟା ନେଇ ଆସନ୍ତାକାଲି ବୈଠକ ଅନୁଷ୍ଠିତ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ମନ୍ତ୍ରୀ କହିଛନ୍ତି ପାଚେରୀ ସଂରକ୍ଷଣ ଓ ମରାମତି ନେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ। ମେଘନାଦ ପାଚେରୀରେ ପଡ଼ିଥିବା ଫାଟକୁ ଅନୁଧ୍ୟାନ କରାଯାଇ ପୂର୍ବରୁ ମରାମତି କରାଯାଇଥିଲା, ପୁଣି ଥରେ ନିରୀକ୍ଷଣ କରିବା ପରେ ତାହା ପୂରଣ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି ବୋଲି ସେ କହିଛନ୍ତି। ପାଚେରୀରେ ସଂରକ୍ଷଣ କାମ କରାଯିବ, ସେଥିରେ ପଥର ବଦଳ କରାଯାଇପାରିବ ନାହିଁ, ଏ ନେଇ ଏଏସ୍ଆଇକୁ ଚିଠି ଲେଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ଆସନ୍ତାକାଲି ସେ ବାବଦରେ ସେମାନେ କ'ଣ କ'ଣ ପଦକ୍ଷେପ ନେଇଛନ୍ତି ସେ ବାବଦରେ ବି ଆମେ ଯେଉଁ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ତାଙ୍କ ସହିତ ଏବଂ ଅନ୍ୟମାନଙ୍କ ସହିତ ସେ ବାବଦରେ ଚର୍ଚ୍ଚା ଆଲୋଚନା ହେବ। ଦରକାର ପଡ଼ିଲେ ତାଙ୍କର ଏସ୍ଆଇର ଦିଲ୍ଲୀରେ ଥିବା ସିନିୟର ଅଫିସରମାନଙ୍କ ସହିତ ବି ସେ ବାବଦରେ ଚର୍ଚ୍ଚା ଆଲୋଚନା ହେବ। ମେଘନାଦ ପଚିରିରେ ଯେଉଁଠି ଯେଉଁଠି କ୍ରାକ୍ ଥିଲା ସେମାନେ ଆଇଡେଣ୍ଟିଫାଇ କରି ଗୋଟିଏ ମରାମତି କରିଦେଇଥିଲେ, ତଥାପି ଯଦି କେଉଁଠି କେଉଁଠି ସମସ୍ୟା ଅଛି ସେମାନେ ତାକୁ ଥରେ ନିରୀକ୍ଷଣ କରିସାରିଲା ପରେ ତାଙ୍କ ରିପୋର୍ଟ ଆସିଲା ପରେ ନିଶ୍ଚିତ ଭାବରେ ତାକୁ ସମ୍ପୂର୍ଣ୍ଣ ରୂପେ ଯେମିତି ତାର ମରାମତି କରାଯିବ ଏସ୍ଆଇ ତରଫରୁ ସେ କଥା ବି ରାଜ୍ୟ ସରକାର ସେ ବାବଦରେ ଦୃଷ୍ଟି ରଖିଛନ୍ତି।
ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି କଳାହାଣ୍ଡି ଗସ୍ତରେ ଯାଇ କୋକସରାଠାରେ ଏକ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଧର୍ମଗଡ଼, କୋକସରା, କଲମପୁର, ଜୟପାଟଣା ଏବଂ ଜୁନାଗଡ଼ ବ୍ଲକ ନିମନ୍ତେ 32,92,00,000 ଟଙ୍କା ମୂଲ୍ୟର 172 ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏତଦ୍ବ୍ୟତୀତ ଶ୍ରୀ ନାୟକ 247,45,00,000 ଟଙ୍କାର 269 ନୂତନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି। କାର୍ଯ୍ୟକ୍ରମରେ ମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହେବ। ପହିଲି ଭୋଗରେ ମହାପ୍ରଭୁଙ୍କୁ ବିରି, ଗହମ ଚୁନା, ଘୃତ ପାଗ ହୋଇଥିବା ପିଠା ଓ ଧନୁ ମୁଆଁ ଲାଗି କରାଯାଇଥାଏ। ଗୋପାଳ ବଲ୍ଲଭ ନୀତିରେ ପହିଲି ଭୋଗ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁଯାୟୀ ପହିଲି ଭୋଗ ନିମନ୍ତେ ରାତି 2:00 ଦ୍ୱାରପିଠା ନୀତି ପରେ ମଙ୍ଗଳାଳତୀ, ମୈଲମ, ଅବକାଶ ନୀତି, ବେଶ ଶେଷ ହେବା ପରେ ପହିଲି ଭୋଗ ନୀତି ଆରମ୍ଭ ହେବ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ସୁନାପୁରଠାରେ ସୂତ୍ରକୃମି ପୋକ ନିୟନ୍ତ୍ରଣ ପାଇଁ କଟକ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ଫସଲ ସୁରକ୍ଷା ବିଭାଗ ବୈଜ୍ଞାନିକ ଡାକ୍ତର ରୂପକ ଜେନା ଅଧ୍ୟକ୍ଷତା କରିଥିଲେ। ଉପସ୍ଥିତ ଚାଷୀମାନଙ୍କୁ ଜୈବିକ ପଦ୍ଧତିରେ ଧାନ ଚାଷ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କାଚପଲ୍ଲୀ ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉତ୍ସବ ଉଦ୍ଯାପିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇଥିବାବେଳେ ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ବିଦ୍ୟାର ଲକ୍ଷ୍ୟ ସମାଜର ବିକାଶ, ମାନବତାର କଲ୍ୟାଣ ଏବଂ ବିଶ୍ୱର ହିତ ସାଧନ ନିମନ୍ତେ ଉଦ୍ଦିଷ୍ଟ ବୋଲି ବାଚସ୍ପତି ଅଭିଭାଷଣ ରଖିବା ସହ ବିଦ୍ୟାର୍ଥୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ କୃତି ଛାତ୍ରଛାତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର 63ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାଚୀନ ଭାରତୀୟ ଶିକ୍ଷା ବ୍ୟବସ୍ଥା ଓ ଜାତୀୟ ଶିକ୍ଷାନୀତି ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବୌଦ୍ଧ ଜିଲ୍ଲା ସରସରାସ୍ଥିତ ପିଏମ୍ ଶ୍ରୀ ବାବା ବୈଦ୍ୟନାଥ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଓ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ମହାନଗର ନିଗମ ବିଏମ୍ସି, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବିଡିଏ ଓ ସ୍ମାର୍ଟ ସିଟିର ମିଳିତ ଜନଶୁଣାଣି ଶିବିର ବିଏମ୍ସି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ କମିଶନର ଲୋକମାନଙ୍କର ଅଭିଯୋଗ ଶୁଣିବା ସହ ସମସ୍ୟାର ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ରାପଡ଼ା, ଭଦ୍ରକ, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ବୌଦ୍ଧ, ଗଜପତି ଓ ରାୟଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ଆଦାମପୁର ମିନି ଷ୍ଟାଡିୟମରେ ଆଜି ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ 17ରୁ କମ୍ ବୟସର ଖେଳାଳି ଭାଗ ନେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଉଦ୍ୟମ ପୋର୍ଟାଲରେ 7 କୋଟିରୁ ଉର୍ଦ୍ଧ୍ୱ ଉଦ୍ୟୋଗ ପଞ୍ଜୀକୃତ ହେବା ସହ 31 କୋଟି ଲୋକଙ୍କୁ ମିଳିଛି ନିଯୁକ୍ତି, ରାଜ୍ୟସଭାରେ କହିଲେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାନ୍ଝୀ। ସରକାର ଚାଷୀମାନଙ୍କ ପାଇଁ ଇନ୍ପୁଟ୍ ସହାୟତା ବୃଦ୍ଧି ପରେ 19 ଲକ୍ଷ ପରିବାର ଲାଭାନ୍ୱିତ ହୋଇଥିବା ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲା ବିବାଦୀୟ ପରିସ୍ଥିତି ମାମଲାରେ ଗ୍ରାମବାସୀଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା ଏବଂ ପୁରୀ ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ଅବସରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି, ନମସ୍କାର।